ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଚାରୋଟି ରାଜ୍ୟକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନ, ତ୍ରିପୁରା, ଝାଡ଼ଖଣ୍ଡ ଓ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ନେଇ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ସ୍ମୃତିରେ ପହଲଗାମଠାରେ ସ୍ମାରକୀ ପ୍ରତିଷ୍ଠା କରିବେ ଜାମ୍ମୁ କାଶ୍ମୀର ସରକାର। ସ୍ପେସ୍ଏକ୍ସ କମ୍ପାନୀର ତୃତୀୟ ଷ୍ଟାରସିପ୍ ଉତ୍କ୍ଷେପଣ ବିଫଳ ଏବଂ ଆଇପିଏଲ୍ କ୍ରିକେଟରେ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଆସନ୍ତାକାଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ସିକିମ୍, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତରପ୍ରଦେଶକୁ ଦୁଇଦିନିଆ ଗସ୍ତରେ ଯିବେ। ସିକିମ୍ ଗସ୍ତବେଳେ ପ୍ରଧାନମନ୍ତ୍ରୀ 2050ରେ ସିକିମ୍, ଯେଉଁଠାରେ ପ୍ରଗତି ଉଦ୍ଦେଶ୍ୟ ସାଧନ କରିବ ଓ ଅଭିବୃଦ୍ଧିକୁ ପ୍ରକୃତି ପାଳନ କରିବ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ସେ ରାଜ୍ୟରେ କେତେକ ବିକାଶମୂଳକ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ଏହାପରେ ଶ୍ରୀ ମୋଦି ପଶ୍ଚିମବଙ୍ଗ ଗସ୍ତ କରି ଅଲିପୁରଦ୍ୱାରଠାରେ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କୁଚ୍ବେହାରଠାରେ ମଧ୍ୟ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ସେ ପାଟନା ଏୟାରପୋର୍ଟଠାରେ ଏକ ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଦିନ ବିହାରର କାରାକାଟଠାରେ ପ୍ରଧାନମନ୍ତ୍ରୀ 48,520 କୋଟି ବ୍ୟୟରେ ନିର୍ମିତ ଜାତୀୟ ବହୁମୁଖୀ ବିକାଶ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ଅବସରରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ପରେ ସେ ଉତ୍ତରପ୍ରଦେଶ ଗସ୍ତ କରି କାନପୁର ନଗରଠାରେ 20,900 କୋଟି ବ୍ୟୟରେ ବିକଶିତ କରାଯାଇଥିବା ବହୁମୁଖୀ ଉନ୍ନୟନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ମଧ୍ୟ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟ କଲେଜିୟମ ରାଜସ୍ଥାନ, ତ୍ରିପୁରା, ଝାଡ଼ଖଣ୍ଡ ଏବଂ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବଦଳି କରିବା ନେଇ ସୁପାରିଶ କରିଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବଇଙ୍କ ନେତୃତ୍ୱରେ ଅନୁଷ୍ଠିତ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟ ୱେବ୍ସାଇଟ୍ରେ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରାଯାଇଛି। ତ୍ରିପୁରାର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅପରେଶ କୁମାର ସିଂହ ତେଲଙ୍ଗାନା ହାଇକୋର୍ଟକୁ ବଦଳି ହୋଇଛନ୍ତି। ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏମ୍ଏସ୍ ରାମଚନ୍ଦ୍ର ରାଓ ତ୍ରିପୁରା ହାଇକୋର୍ଟକୁ ଏବଂ ମାଡ୍ରାସ ହାଇକୋର୍ଟର ଜଷ୍ଟିସ୍ କେଆର୍ ଶ୍ରୀରାମଙ୍କୁ ରାଜସ୍ଥାନକୁ ବଦଳି କରାଯାଇଛି। ତେଲଙ୍ଗାନା ହାଇକୋର୍ଟରୁ ଜଷ୍ଟିସ୍ ତଡ଼କମଲ ବିନୋଦ କୁମାରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ କଲେଜିୟମ ସୁପାରିଶ କରିଛି। ଏପ୍ରିଲ 22ରେ ବୈଶରଣଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ସ୍କୃତିରେ ଦକ୍ଷିଣ କାଶ୍ମୀର ଅନନ୍ତନାଗସ୍ଥିତ ପହଲଗାମଠାରେ ଏକ ସ୍ମାରକୀ ପ୍ରତିଷ୍ଠା କରିବା ଲାଗି ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘୋଷଣା କରିଛନ୍ତି। ଗତକାଲି ପହଲଗାମଠାରେ ଜାମ୍ମୁ କାଶ୍ମୀର କ୍ୟାବିନେଟ୍ ବୈଠକ ବେଳେ ସେ ପୂର୍ତ୍ତ ବିଭାଗକୁ ଏହି ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା କେବଳ ଏକ ସ୍କୃତିଫଳକ ହୋଇ ରହିବ ନାହିଁ, ବରଂ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଏକ ସମ୍ମାନ ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଟ୍ରାଭେଲ୍ ଆଣ୍ଡ ଟୁର୍ ଅପରେଟରମାନଙ୍କୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଜାମ୍ମୁ କାଶ୍ମୀରର ପର୍ଯ୍ୟଟନକୁ ପୁନରୁଦ୍ଧାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନିରାପତ୍ତାକୁ ଦୃଷ୍ଟିରେ ରଖାଯାଇ ସମସ୍ତ ପ୍ରକାର କଡ଼ା ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ବୈଶରଣ ଆତଙ୍କବାଦୀ ଆକ୍ରମଣ ପରେ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ଖୋଲାଯିବା ପରିପ୍ରେକ୍ଷୀରେ ଶ୍ରୀ ଓମାର ଏଥିସହିତ ଜଡ଼ିତ ସମସ୍ତ ଅଂଶୀଦାରମାନଙ୍କୁ ପର୍ଯ୍ୟଟକଙ୍କ ସହିତ ଠିକ୍ ଭାବେ ଯୋଗାଯୋଗ ରକ୍ଷା କରିବା ସହ ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସାବରକର ଥିଲେ ଭାରତମାତାର ସୁଯୋଗ୍ୟ ସନ୍ତାନ। ବ୍ରିଟିଶ ସରକାରଙ୍କଠାରୁ ଅସହ୍ୟ ଯନ୍ତ୍ରଣା ସହିଥିଲେ ମଧ୍ୟ ସେ କେବେ ମୁଣ୍ଡ ନୁଆଇ ନଥିଲେ। କୃତଜ୍ଞ ଦେଶ ତାଙ୍କର ଅଦମ୍ୟ ସାହସ ଓ ସଂଗ୍ରାମକୁ କଦାପି ଭୁଲିପାରିବ ନାହିଁ। ସାବରକରଙ୍କ ତ୍ୟାଗ ଓ ବଳିଦାନ ଦେଶକୁ ବିକଶିତ ଭାରତରେ ପରିଣତ କରିବା ଦିଗରେ ନିରନ୍ତର ଦିଗ୍ଦର୍ଶନ ଦେଇଚାଲୁଥିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
सावरकर जी का व्यक्तित्व विशेषताओं से भरा, शस्त्र और शास्त्र दोनों के उपासक, संवेदनशील कवि होने के साथ साथ वे साहसिक क्रांतिकारी भी थे। यह वीर सावरकर ही थे जिन्होंने निर्भीक होकर लिखा कि 1857 में जो कुछ भी हुआ वो कोई विद्रोह नहीं था बल्कि आजादी की पहली लड़ाई थी।
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଅଭିନେତା ଏନ୍ଟି ରାମାରାଓଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଏନ୍ଟି ରାମାରାଓଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଗରିବ ଓ ଅସହାୟମାନଙ୍କ ଉତ୍ଥାନ ପାଇଁ ବିଶେଷ କାର୍ଯ୍ୟ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସିନେମା କ୍ଷେତ୍ରରେ ତାଙ୍କର ବଳିଷ୍ଠ ଯୋଗଦାନ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ପେସ୍ଏକ୍ସ କମ୍ପାନୀର ତୃତୀୟ ଷ୍ଟାରସିପ୍ ଉତ୍କ୍ଷେପଣ ବିଫଳ ହୋଇଛି। ଆଜି ସକାଳେ ଏହାର ଉତ୍କ୍ଷେପଣ ପରେ ପୂର୍ବ ଦୁଇଟି ରକେଟ୍ ଭଳି ଏହା ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। କମ୍ପାନୀର ପ୍ରତିଷ୍ଠାତା ଏଲନ୍ ମସ୍କ ଏଥିପାଇଁ ଇନ୍ଧନ ଲିକ୍କୁ ଦାୟୀ କରିଛନ୍ତି। କ୍ରମାଗତ ତୃତୀୟଥର ପାଇଁ ଷ୍ଟାରସିପ୍ ଉଡ଼ାଣ ପରୀକ୍ଷଣ ବିଫଳ ହୋଇଛି। ଜାନୁଆରୀ ଏବଂ ମାର୍ଚ୍ଚ ମାସରେ କମ୍ପାନୀ ପକ୍ଷରୁ ପୂର୍ବ ଦୁଇଟି ରକେଟ୍ ଉତ୍କ୍ଷେପଣର ପରୀକ୍ଷଣ କରାଯାଇଥିଲା। ଆଜି ଉତ୍କ୍ଷେପଣର 30 ମିନିଟ୍ ପରେ ରକେଟ୍ରେ ଇନ୍ଧନ ଟ୍ୟାଙ୍କ ଲିକ୍ ହୋଇଥିଲା। ଏହାଦ୍ୱାରା ଯାନଟି ଅନିୟନ୍ତ୍ରିତ ଭାବରେ ଘୁରୁଥିବା ଦେଖାଯାଇଥିଲା। ତେବେ ଶ୍ରୀ ମସ୍କ ଆଜିର ଉଡ଼ାଣକୁ ଏକ ସଫଳତା ବୋଲି ବର୍ଷ୍ଣନା କରିଛନ୍ତି। ବିଫଳତାର କାରଣ ସମୀକ୍ଷା କରିବା ପରେ ପରବର୍ତ୍ତୀ ଉଡ଼ାଣ ପାଇଁ ପରୀକ୍ଷଣ ଆରମ୍ଭ କରାଯିବ ବୋଲି କମ୍ପାନୀର ପ୍ରତିଷ୍ଠାତା ଶ୍ରୀ ମସ୍କ ସୂଚନା ଦେଇଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ପଦକ୍ଷେପ ଏବଂ ଅପରେସନ ସିନ୍ଦୁର ନେଇ କୂଟନୈତିକ ପ୍ରଚାରର ଅଂଶସ୍ୱରୂପ ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ପହଞ୍ଚିଛନ୍ତି। ଜାପାନ ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଗସ୍ତ ଶେଷ କରି ଏହି ପ୍ରତିନିଧି ମଣ୍ଡଳୀ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି ଉପରେ ଏହି ପ୍ରତିନିଧି ମଣ୍ଡଳୀ ଇଣ୍ଡୋନେସିଆ ଭାରତ ସଂସଦୀୟ ବନ୍ଧୁତା ଗୋଷ୍ଠୀର ଅଧ୍ୟକ୍ଷ ମହମ୍ମଦ ରଫିକ୍ଙ୍କ ସହ ଆଲୋଚନା କରିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଇଣ୍ଡୋନେସିଆ ନିନ୍ଦା କରିବା ସହ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ମଣ୍ଡଳୀ କଙ୍ଗୋ ଗଣରାଜ୍ୟ ଗସ୍ତ କରି ସିଏରା ଲିଓନ୍ ଅଭିମୁଖେ ଯାତ୍ରା କରିଛନ୍ତି। ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ରୋମ୍ରେ ପହଞ୍ଚିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ପାନାମାଠାରେ ସେଠାକାର ସଂସଦ ଅଧ୍ୟକ୍ଷ ଡାନା କାସ୍ତା ନୋଡାଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଏନ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଦକ୍ଷିଣ ଆଫ୍ରିକାରେ କୂଟନୈତିକ ଆଲୋଚନା କରିଛନ୍ତି। ଜାତିସଂଘ ଶାନ୍ତିରକ୍ଷା ବାହିନୀର ଅନ୍ତର୍ଜାତୀୟ ଦିବସ ପରିପ୍ରେକ୍ଷୀରେ ପ୍ରାଣ ହରାଇଥିବା ଦୁଇଜଣ ଭାରତୀୟ ଶାନ୍ତିରକ୍ଷାକାରୀଙ୍କୁ ଆସନ୍ତାକାଲି ମରଣୋତ୍ତର ଭାବେ ପୁରସ୍କୃତ କରାଯିବ। ବ୍ରିଗେଡିୟର ଜେନେରାଲ ଅମିତାଭ ଝା ଓ ହାବିଲଦାର ସଞ୍ଜୟ ସିଂଙ୍କୁ ଡାଗ୍ ହମସ୍କୋଲ୍ସ ମେଡାଲ ଦିଆଯିବ। ଜାତିସଂଘ ଶାନ୍ତିରକ୍ଷା କ୍ଷେତ୍ରରେ ଭାରତର ଯୋଗଦାନ ଚତୁର୍ଥ ସ୍ଥାନରେ ରହିଛି। ଏବେ କେନ୍ଦ୍ରୀୟ ଆଫ୍ରିକା ଗଣରାଜ୍ୟର ଏବେଠାରେ ଭାରତର 5,300 ସାମରିକ ଓ ପୁଲିସ୍ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ଜାତିସଂଘ ମୁଖ୍ୟାଳୟଠାରେ ଆସନ୍ତାକାଲି ଅନୁଷ୍ଠିତ ଉତ୍ସବରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟରେସ୍ 1948 ଅଦ୍ୟାବଧି ଜାତିସଂଘ ଶାନ୍ତିରକ୍ଷା ବାହିନୀରେ କାର୍ଯ୍ୟ କରି ପ୍ରାଣ ହରାଇଥିବା 4,400 ଅଧିକ ଶାନ୍ତିରକ୍ଷାକାରୀଙ୍କୁ ସମ୍ମାନିତ କରିବେ। ଏହି ଅବସରରେ ମରଣୋତ୍ତର ଭାବେ 57 ଜଣ ସାମରିକ ପୁଲିସ୍ ଏବଂ ସାଧାରଣ ଶାନ୍ତିରକ୍ଷାକାରୀଙ୍କୁ ଡାଗ୍ ହମସ୍କୋଲ୍ଜ ମେଡାଲ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ପୁରୀଠାରେ ଏହି ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଦେଶର 700ରୁ ଅଧିକ ଜିଲ୍ଲାକୁ ସାମିଲ କରାଯାଇଛି। କୃଷି ବୈଜ୍ଞାନିକ ଏବଂ ବିଶେଷଜ୍ଞ 20ଟି ରାଜ୍ୟର ଏହି ଜିଲ୍ଲାଗୁଡ଼ିକୁ ଗସ୍ତ କରି ଚାଷୀଙ୍କ ସହ ସିଧାସଳଖ ମତ ବିନିମୟ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି 15 ଦିନିଆ ଅଭିଯାନ ଅବସରରେ ମନ୍ତ୍ରୀ ଶ୍ରୀ ଚୌହାନ ବିଭିନ୍ନ ରାଜ୍ୟକୁ ଗସ୍ତ କରିବେ। ବିଭିନ୍ନ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ପ୍ରମୁଖ ଖରିଫ୍ ଫସଲର ଆଧୁନିକ କୌଶଳ ସମ୍ପର୍କରେ କୃଷିଜୀବୀଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। କୃଷିକ୍ଷେତ୍ର ପାଇଁ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। କୃଷି ବୈଜ୍ଞାନିକ ଏବଂ ବିଶେଷଜ୍ଞ ଦଳ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ଠିକ୍ ବ୍ୟବହାର, ଫସଲ ଚୟନ ଏବଂ ସନ୍ତୁଳିତ ସାର ପ୍ରୟୋଗ ଉପରେ ଏହି ଅବସରରେ ମାର୍ଗଦର୍ଶନ କରିବ ବୋଲି ଜଣାପଡ଼ିଛି। ଆଇପିଏଲ୍ କ୍ରିକେଟ୍ର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ ଭେଟିବ। ଗତକାଲିର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ବେଙ୍ଗାଲୁରୁ ବିଜୟୀ ହୋଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏଥିସହ ଗୁଜରାଟ ଟାଇଟନ୍ସ ତୃତୀୟ ସ୍ଥାନକୁ ଖସିଛି। ଆସନ୍ତା ଶୁକ୍ରବାର ଦିନ ଏଲିମିନେଟର୍ ପର୍ଯ୍ୟାୟ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। 4ଟି ରାଜ୍ୟକୁ ଆସନ୍ତାକାଲିଠାରୁ 2 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନ, ତ୍ରିପୁରା, ଝାଡ଼ଖଣ୍ଡ ଓ ମାଡ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ନେଇ ସୁପ୍ରିମକୋର୍ଟ କଲେଜିୟମ୍ର ସୁପାରିଶ ଏବଂ ସ୍ପେସ୍ଏକ୍ସ କମ୍ପାନୀର ତୃତୀୟ ଷ୍ଟାରସିପ୍ ଉତ୍କ୍ଷେପଣ ବିଫଳ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।